ଦେହ କିଛି ଖରାପ କରିବିନି ତ?
ନାଇଁ ଆୟୁର୍ବେଦିକ ଡାକ୍ତର ମୋତେ ପରାମର୍ଶ କରିଛନ୍ତି
ଆଜ୍ଞା,
ତମେ ସକାଳେ ଯଦି ଆସ୍କାପଟି ଗୋଟେ ପିଇବ
ଆଜ୍ଞା,
ତାପରେ ଯାଇକି ବ୍ରେଡ୍ ଚପ୍ ଗୋଟେ ଖାଇବ
ଆଜ୍ଞା,
ବ୍ରେଡ୍ ଚପ୍ ଖାଇଲେ ସ୍ୱାସ୍ଥ୍ୟ ସୁନ୍ଦର ରହିବ, ମୁଖ ଉଜ୍ଜଳ ରହିବ, ଯେମିତି ମୁହିଁର ଭଳିଆ
ଦେଖାଯାଉଛି
ସବୁ କରି ମୁଁ ଡାକ୍ତରଙ୍କ ପରାମର୍ଶ ମାନି ଆସ୍କାପଟି ଖୁଅନ୍ତି।
हे प्रभु,
हे प्रभु,
हे हरि राम कृष्ण जगन्नाथ प्रेमानंद, ये क्या हुआ?